ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ଆଉ ବର୍ଷା ହେବା ଟାଇମ୍ରେ ପବନର ଗତି 30-40 କିଲୋମିଟର ପର ଆୱାର ରହିବା ସମ୍ଭାବନା ରହିଛି। ଆଗାମୀ 5 ଦିନରେ ଥଣ୍ଡରଷ୍ଟର୍ମ ବିଜୁଳି ଘଡ଼ଘଡ଼ିର ୱାର୍ଣ୍ଣିଂ ବି ଦିଆଯାଇଛି ଆଉ ଆଗାମୀ 5 ଦିନରେ କିଛି କିଛି ଜାଗାରେ ହିଟ୍ ୱେଭ୍ ହେବାର ବି ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରଭାବ ତା ସହିତ କୋଷ୍ଟାଲ ଅଞ୍ଚଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ପ୍ରଚଣ୍ଡ ଗୁଳୁଗୁଳି ରହିବାର ବି ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରଭାବ ଆଗାମୀ 5 ଦିନ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ଡିଷ୍ଟ୍ରିକ୍ଟ ଗୁଡ଼ିକ ହେଲେ ବାଲେଶ୍ୱର, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା। କୋଷ୍ଟାଲ ଡିଷ୍ଟ୍ରିକ୍ଟରେ ହିଟ୍ ୱେଭ୍ ରହିବାର ସମ୍ଭାବନା ରହିଛି। ତା ସହିତ ସବୁ କୋଷ୍ଟାଲ ଡିଷ୍ଟ୍ରିକ୍ଟ ଗୁଡ଼ିକରେ ଗୁଳୁଗୁଳି ବି ରହିବାର ସମ୍ଭାବନା ରହିଛି। ଆଉ ଇଣ୍ଟେରିୟର ଡିଷ୍ଟ୍ରିକ୍ଟ ଦେଖିବାକୁ ଗଲେ ନୂଆପଡ଼ା ବଲାଙ୍ଗୀରରେ ବି ହିଟ୍ ୱେଭ୍ ହେବାର ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ଏମିତି ବୌଦ୍ଧରେ ବି ହିଟ୍ ୱେଭ୍ ରହିବାର ସମ୍ଭାବନା ରହିଛି। ଆଗାମୀ 5 ଦିନ ଯାଏ ଏଇ ଯେଉଁ ଡିଷ୍ଟ୍ରିକ୍ଟମାନଙ୍କରେ ହିଟ୍ ୱେଭ୍ ରହିବ ଆଉ ଗୁଳୁଗୁଳି ମଧ୍ୟ ରହିବାର ସମ୍ଭାବନା ରହିଛି। ତା ସହିତ କାଲି ପାଇଁ ଏଇସବୁ ଡିଷ୍ଟ୍ରିକ୍ଟ ସାଙ୍ଗରେ ଝାରସୁଗୁଡ଼ା ବି ରହିପାରେ। ତାପରେ ଡେ 3 ପାଇଁ ବି ସେଇ ଡିଷ୍ଟ୍ରିକ୍ଟ ଗୁଡ଼ିକ କଣ୍ଟିନ୍ୟୁ କରିବ। ସୋନପୁର ରହିପାରେ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଏବଂ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଏଇସବୁ ଡିଷ୍ଟ୍ରିକ୍ଟ ମାନଙ୍କରେ ଡେ 3, ଡେ 4, ଡେ 5 ମାନେ 13, 14, 15 ରହିବାର ସମ୍ଭାବନା ରହିଛି। ସୋ ପୁରା ଫୁଲ୍ କନ୍କ୍ଲୁଜନ୍, ଆଗାମୀ 5 ଦିନ ପାଇଁ ୱେଷ୍ଟର୍ଣ୍ଣ ଓଡ଼ିଶା ମାନେ ପଶ୍ଚିମ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ହିଟ୍ ୱେଭ୍ ଆଉ ଗୁଳୁଗୁଳି ରହିବାର